ओम शांति। 6/3/2025 आजिर साकार महावाक्य बाबा कहते मीठे बच्चे तुम आत्मा मान को जेपर यही शरीर रूपी सिंहासन मिली से बाबा मध्य दादा भ्रिकुटी सिंहासन उपरे विराजमान होती निजर कौन सिंहासन ना। प्रश्न जो पिला भितर ईश्वरीय संतान स्मृति रहुची सेमानंकर लक्षण कौन होइथिबो? उत्तर सेमानंकर भितरे सच्चा प्रेम एकमात्र बाबांक सहित थिबो। ईश्वरीय संतान माने केबे हेले लड़ाई झगड़ा करिवे नाही, सेमानंकर केबे भी कहा प्रति कुदृष्टि हेबो नाही। जेतेबेले ब्रह्मा कुमार कुमारी अर्थात भौणी भाई होइगले तेबे विकारी दृष्टि होइ पारिबो नाही। गीत होची छोड़ भी दे आकाश सिंहासन। ओम शांति। पिला मने जाने छंती जे बाबा आकाश सिंहासन छाड़ी एबे दादा अर्थात ब्रह्मांकर शरीर को निजर सिंहासन करी छंती, यहा को छाड़ी एठारे आसी बसी छंती। ए आकाश तत्व हेउची जीव आत्मा मनंकर सिंहासन। आत्मा मनंकर सिंहासन हेउची सही महतत्व जोठि तुम्हें आत्मा मान बिना शरीर रे रही आकाश रेपरी तारका मान रही ना से तुम्हें आत्मा मान बहुत छोट छोट रूप से रुछ। आत्मा को दिव्य दृष्टि बिना देखा जाई पारिब ना। तुमको एवं यही ज्ञान मिली जेपरी तारका केते छोट से हीपरी आत्मा मान बिंदु सदृश अटंती। एवं बाबा से ही आकाश सिंहासन तो छाड़ी बाबा कहुछंती तुम्हें आत्मा माने मध्य सिंहासन छाड़ी एठा को आसी यही शरीर को निजर सिंहासन करिछ। मोर मध्य निश्चित शरीर दरकार, मते समस्ते पुरुणा दुनिया को ही डाकुछंती। गीत मध्य अच्छी ना, दूर देश का रहने वाला अर्थात दूर देशर निवासी तुम्हें आत्मा माने जेउठारे रहुछ ताहा हेउची आत्मा मानंकर एवं बाबांकर देश। पुणी तुम्हें स्वर्ग को जाउछ जहार स्थापना बाबा करुछंती। बाबा निजे से ही स्वर्ग को जीवे नहीं, निजे तो बाणी रु ऊर्धरे बानप्रस्तरे जाई रहुछंती। स्वर्ग ने तांकर आवश्यकता नहीं, से तो दुख सुख रु अलगा अटंती ना। तुम्हें सुख भोग करुछ तो दुख मध्य भोग करुछ। एबे तुम्हें जानुछ आमे ब्रह्मा कुमार कुमारी माने भौणी भाई अटु, तेणु परस्पर प्रति कुदृष्टि ख्याल मध्य आसीबा अनुचित। एठारे तो तुमे बाबांक सम्मुखरे बसीछ, परस्पर भाई भौणी अट। पवित्र रहिबार उपाय देख किपरी, एही कथा कौनसी शास्त्र रे नाही। समस्तंकर पिता जणे, तेणु समस्ते संतान होई गलन। तेणु पिला मानंकु निज निज भितरे लढाई झगड़ा करिबा अनुचित। वर्तमान तुमे जानुछ जे आमे ईश्वरीय संतान अटु, पूर्वरु आसुरी संतान थिलु, एबे संगम जुगरे ईश्वरीय संतान होइछु, पुणी सत्य जुगरे दैवी संतान हेबु। एही चक्र विषय रे पिला माने एबे जानी सारिछंती तुमे ब्रह्मा कुमार कुमारी अट, तेणु केबे कुदृष्टि जीव नाही। सत्य जुगरे कुदृष्टि न थाए, रावण राज्य रे कुदृष्टि होइथाए। तुमको एबे एकमात्र बाबांक बिना आउ काहार स्मृति रहिबा उचित नुहे। सबुठारु अधिक एकमात्र बाबांक प्रति स्नेह रहु। मोर तो एक शिव बाबा द्वितीय केही नुहे। बाबा कहुछंती पिला माने एबे तुमको शिवालय को जीवाकु हेबो। शिव बाबा स्वर्गर स्थापना करुछंती, अधाकल्प हेबो रावणर राज्य चली आसीछि, जहा द्वारा तुमे माने दुर्गति को प्राप्त करिछ। रावण कोण ताकु काहेकि जलाउछंती एकथा मध्य केही जानि नहंती, शिव बाबांकु मध्य जानी नहंती। जेपरी देवी मानंकु सजाई पूजा करी बुड़ाई दे थांती, सही परी शिव बाबांकर मध्य माटी रो लिंग तियारी करी पूजा आदि करी पुणी माटी कु माटी रे मिशाई दे थांती, सही परी रावण को मध्य तियारी करी जलाई थांती, किछि हेले बुझंती नाही। कहुछंती मध्य एबे रावण राज्य चली छि, राम राज्यर स्थापना हेबो। गांधीजी मध्य राम राज्य चाहूथिले, तेबे एहार अर्थ रावण राज्य अच्छी ना। जो पिला माने एही रावण राज्य रे कामचिता उपरे बसी जली जाई थिले, ବାବା ଆସି ପୁନର୍ବାର ତାଙ୍କ ଉପରେ ଜ୍ଞାନର ବର୍ଷା କରି ସମସ୍ତଙ୍କର କଲ୍ୟାଣ କରୁଛନ୍ତି। ଯେପରି ଶୁଖିଲା ମାଟିରେ ବର୍ଷା ପଡ଼ିବା ଦ୍ୱାରା ଘାସ ବାହାରିଥାଏ, ତୁମ ଉପରେ ମଧ୍ୟ ଜ୍ଞାନର ବର୍ଷା ନ ହେବା ଦ୍ୱାରା କେତେ କାଙ୍ଗାଳ ହୋଇଯାଇଥିଲେ, ଏବେ ପୁଣି ଜ୍ଞାନର ବର୍ଷା ହେଉଛି, ଯାହାଦ୍ୱାରା ତୁମେ ବିଶ୍ୱର ମାଲିକ ହୋଇଯିବ। ଯଦିଓ ତୁମେ ଗୃହସ୍ଥ ବ୍ୟବହାରରେ ରହୁଛ, କିନ୍ତୁ ଭିତରେ ବହୁତ ଖୁସି ରହିବା ଉଚିତ। କୌଣସି ଗରିବର ପିଲା ଯଦି ପାଠ ପଢ଼େ, ତେବେ ପାଠ ପଢ଼ା ଦ୍ୱାରା ସେ ବାରିଷ୍ଟର ଆଦି ହୋଇଥାଏ। ସେ ମଧ୍ୟ ବଡ଼ ବଡ଼ ଲୋକଙ୍କ ସାଥିରେ ବସିବା, ଖାଇବା, ପିଇବା ଇତ୍ୟାଦି କରିଥାଏ। ଶବରୀର କଥା ମଧ୍ୟ ଶାସ୍ତ୍ରରେ ଅଛି ନା, ତୁମେ ଜାଣିଛ, ଯିଏ ସବୁଠାରୁ ଅଧିକ ଭକ୍ତି କରିଛନ୍ତି ସିଏ ହିଁ ସବୁଠାରୁ ଅଧିକ ଜ୍ଞାନକୁ ଗ୍ରହଣ କରିବେ। ଭକ୍ତି ଆରମ୍ଭରୁ ସବୁଠାରୁ ଅଧିକ ତ ଆମେ ହିଁ କରିଛୁ, ପୁଣି ଆମକୁ ହିଁ ବାବା ପ୍ରଥମେ ପ୍ରଥମେ ସ୍ୱର୍ଗକୁ ପଠାଇ ଦେଉଛନ୍ତି। ଏହା ହେଉଛି ଜ୍ଞାନଯୁକ୍ତ ଯଥାର୍ଥ କଥା। ବାସ୍ତବରେ ଆମେ ହିଁ ପୂଜ୍ୟ ଥିଲେ, ପୁଣି ପୂଜାରୀ ହେଉଛେ, ପୁଣି ଧୀରେ ଧୀରେ ତଳକୁ ଓହ୍ଲାଇ ଚାଲିଲେ। ପିଲାମାନଙ୍କୁ ଏବେ ସମସ୍ତ ଜ୍ଞାନ ବୁଝାଯାଉଛି। ବର୍ତ୍ତମାନ ସାରା ଦୁନିଆ ହିଁ ନାସ୍ତିକ, ଏହି ବାବାଙ୍କୁ ଜାଣିନାହାନ୍ତି, ସେଥିପାଇଁ ନୀତି ନୀତି ଅର୍ଥାତ୍ ଆମେ ଜାଣିନାହୁଁ ବୋଲି କହିଦେଉଛନ୍ତି। ଆଗକୁ କେ ଏହି ସନ୍ନ୍ୟାସୀ ଆଦି ସମସ୍ତେ ଆସି ଆସ୍ତିକ ନିଶ୍ଚୟ ହେବେ। ଏହି ଜଣେ ସନ୍ନ୍ୟାସୀ ଆସିଗଲେ ମଧ୍ୟ ସମସ୍ତେ ତାଙ୍କ ଉପରେ ବିଶ୍ୱାସ କରିବେ ନାହିଁ, କହିବେ ଏହାଙ୍କୁ ବ୍ରହ୍ମକୁମାରୀମାନେ ଯାଦୁ ଲଗାଇ ଦେଇଛନ୍ତି, ତାଙ୍କ ଚେଲାକୁ ଗଦି ଉପରେ ବସାଇ ତାଙ୍କୁ ବାହାର କରିଦେବେ। ଏହିପରି ବହୁତ ସନ୍ନ୍ୟାସୀ ତୁମ ପାଖକୁ ଆସିଛନ୍ତି, ପୁଣି ଗୁପ୍ତ ହୋଇଯାଇଛନ୍ତି। ଏହି ଡ୍ରାମା ବହୁତ ବିଚିତ୍ର। ଏବେ ତୁମେ ଆଦିରୁ ଅନ୍ତ ପର୍ଯ୍ୟନ୍ତ ସବୁ କିଛି ଜାଣିଛ। ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ଜ୍ଞାନକୁ ଧାରଣ କରିଥାନ୍ତି। ବାବାଙ୍କ ପାଖରେ ତ ସମସ୍ତ ଜ୍ଞାନ ଅଛି, ଏବେ ତୁମ ପାଖରେ ମଧ୍ୟ ସେହି ଜ୍ଞାନ ରହିବା ଉଚିତ। ଦିନକୁ ଦିନ କେତେ ସେଣ୍ଟର ସବୁ ଖୋଲିବାରେ ଲାଗିଛି, ପିଲାମାନଙ୍କୁ ବହୁତ ଦୟାଶୀଳ ହେବାକୁ ପଡ଼ିବ। ବାବା କହୁଛନ୍ତି, ନିଜ ପ୍ରତି ମଧ୍ୟ ଦୟାଶୀଳ ହୁଅ, ନିର୍ଦ୍ଦୟ ହୁଅ ନାହିଁ। ନିଜ ଉପରେ ଦୟା କରିବାକୁ ହେବ କିପରି, ତାହା ମଧ୍ୟ ବୁଝାଉଛନ୍ତି। ବାବାଙ୍କୁ ମନେ ପକାଇ ପତିତରୁ ପାବନ ହେବାକୁ ପଡ଼ିବ, ପୁଣି କେବେ ବି ପତିତ ହେବା ପାଇଁ ପୁରୁଷାର୍ଥ କରିବା ଉଚିତ ନୁହେଁ, ଦୃଷ୍ଟି ପବିତ୍ର ହେବା ଉଚିତ। ଆମେ ବ୍ରାହ୍ମଣମାନେ ହେଲେ ଈଶ୍ୱରୀୟ ସନ୍ତାନ, ଈଶ୍ୱର ଆମକୁ ପୋଷ୍ୟ କରିଛନ୍ତି ନା, ତେଣୁ ଏବେ ମନୁଷ୍ୟରୁ ଦେବତା ହେବାକୁ ପଡ଼ିବ। ପ୍ରଥମେ ସୂକ୍ଷ୍ମ ଲୋକ ନିବାସୀ ଫରିସ୍ତା ହେବ, ଏବେ ତୁମେ ଫରିସ୍ତା ହେବାକୁ ଯାଉଛ। ସୂକ୍ଷ୍ମ ଲୋକର ରହସ୍ୟ ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି। ଏଠାରେ ହେଲା ଟକି ଅର୍ଥାତ୍ ବାଣୀ, ସୂକ୍ଷ୍ମ ଲୋକରେ ହେଲା ମୁଭି ଅର୍ଥାତ୍ ଇସାରା ଅଥବା ଠାର। ବ୍ରହ୍ମ ଲୋକରେ ସମ୍ପୂର୍ଣ୍ଣ ଶାନ୍ତି ଥାଏ। ସୂକ୍ଷ୍ମ ଲୋକ ହେଉଛି ଫରିସ୍ତାମାନଙ୍କର ଦୁନିଆ। ଯେପରି ଭୂତମାନଙ୍କର ଶରୀର ଛାଇ ସଦୃଶ ହୋଇଥାଏ ନା, ଆତ୍ମାକୁ ଶରୀର ନ ମିଳିଲେ ସେ ଘୁରି ବୁଲେ, ତାକୁ ଭୂତ ବୋଲି କୁହାଯାଏ। ତାକୁ ଏହି ଆଖି ଦ୍ୱାରା ମଧ୍ୟ ଦେଖିପାରିବ। ଏମାନେ ହେଲେ ସୂକ୍ଷ୍ମ ଲୋକ ନିବାସୀ ଫରିସ୍ତା। ଏସବୁ ବହୁତ ବୁଝିବାର କଥା। ବ୍ରହ୍ମ ଲୋକ, ସୂକ୍ଷ୍ମ ଲୋକ, ସ୍ଥୂଳ ଲୋକ, ଏସବୁର ଜ୍ଞାନ ତୁମ ପାଖରେ ଅଛି। ତେବେ ଚାଲିବା ବୁଲିବା ସମୟରେ ମଧ୍ୟ ବୁଦ୍ଧିରେ ଏହି ସମସ୍ତ ଜ୍ଞାନ ରହିବା ଉଚିତ। ଆମେ ବାସ୍ତବରେ ବ୍ରହ୍ମଲୋକ ନିବାସୀ ଅଟୁ, ଏବେ ପୁଣି ଆମେ ସେଠାକୁ ଭାୟା ସୂକ୍ଷ୍ମ ଲୋକ ଦେଇଯିବୁ। ବାବା ବର୍ତ୍ତମାନ ହିଁ ସୂକ୍ଷ୍ମ ଲୋକ ରଚନା କରିଛନ୍ତି। ପ୍ରଥମେ ସୂକ୍ଷ୍ମ, ତାପରେ ସ୍ଥୂଳ ଦରକାର। ବର୍ତ୍ତମାନ ଏହା ହେଲା ସଙ୍ଗମ ଯୁଗ, ଏହାକୁ ଐଶ୍ୱରୀୟ ଯୁଗ କୁହାଯିବ, ଏବଂ ତାକୁ ଅର୍ଥାତ୍ ସତ୍ୟ ଯୁଗକୁ ଦେବୀ ଯୁଗ କୁହାଯିବ। ଏବେ ତୁମମାନଙ୍କୁ କେତେ ଖୁସି ହେବା ଉଚିତ, କାହା ପ୍ରତି କୁଦୃଷ୍ଟି ଗଲେ ପୁଣି ଉଚ୍ଚ ପଦ ପାଇପାରିବ ନାହିଁ। ଏବେ ତୁମେ ବ୍ରାହ୍ମଣ ବ୍ରାହ୍ମଣୀ ଅଟ ନା, ଏଠାରୁ ଘରକୁ ଗଲେ ଏକଥା ଭୁଲିଯିବା ଉଚିତ ନୁହେଁ। ତୁମେ ସଙ୍ଗ ଦୋଷରେ ପଡ଼ି ଭୁଲି ଯାଉଛ। ତୁମେ ସମସ୍ତେ ହଂସ, ଈଶ୍ୱରୀୟ ସନ୍ତାନ ଅଟ। ତୁମର କାହା ପ୍ରତି ମଧ୍ୟ ଆନ୍ତରିକ ସ୍ନେହ ରହିବା ଉଚିତ ନୁହେଁ। ଯଦି ସ୍ନେହ ଯାଉଛି, ତେବେ ମୋହର ବାନରୀ ବୋଲି କୁହାଯିବ। ତୁମର ଧନ୍ଦା ହେଲା ସମସ୍ତଙ୍କୁ ପବିତ୍ର କରାଇବା। ତୁମେ ହେଲ ବିଶ୍ୱକୁ ସ୍ୱର୍ଗରେ ପରିଣତ କରିଲା ବାଲା। କେଉଁଠି ସେମାନେ ରାବଣର ଆସୁରୀ ସନ୍ତାନ, କେଉଁଠି ତୁମେ ଈଶ୍ୱରୀୟ ସନ୍ତାନ। ତୁମକୁ ନିଜର ଅବସ୍ଥାକୁ ଏକର ସ୍ଥିର କରିବା ପାଇଁ ସବୁକିଛି ଦେଖି ମଧ୍ୟ ଯେପରି କିଛି ଦେଖୁନାହୁଁ ଏହି ଅଭ୍ୟାସ କରିବାକୁ ହେବ। ଏଥିରେ ବୁଦ୍ଧିକୁ ଏକରସ ରଖିବା ବହୁତ ସାହସର କଥା। ନିର୍ଭୁଲ ହେବା ପାଇଁ ମେହନତ କରିବାକୁ ହେବ। ସମ୍ପୂର୍ଣ୍ଣ ହେବା ପାଇଁ ସମୟ ଦରକାର। କର୍ମାତୀତ ଅବସ୍ଥା ହେଲେ ହିଁ ସେହିପରି ପବିତ୍ର ଦୃଷ୍ଟି ରହିବ। ସେତେବେଳେ ପର୍ଯ୍ୟନ୍ତ କିଛି ନା କିଛି ଆକର୍ଷଣ ହୋଇ ଚାଲିଥାଏ। ଏଥିରେ ବିଲକୁଲ ଉପରାମ ଅର୍ଥାତ୍ ହାଲୁକା ହେବାକୁ ପଡ଼ିବ। ସେଥିପାଇଁ ବୁଦ୍ଧିର ସଂଯୋଗ ବାବାଙ୍କ ସହ ସ୍ପଷ୍ଟ ରହିବା ଦରକାର। ଦେଖି ମଧ୍ୟ ତୁମେ ଯେପରି ଦେଖୁନାହୁଁ ଏହିପରି ଅଭ୍ୟାସ ଯାହାର ହୋଇଥିବ ସିଏ ହିଁ ଉଚ୍ଚ ପଦ ପାଇବ। ଏବେ ସେହି ଅବସ୍ଥା ହୋଇନାହିଁ। ସନ୍ନ୍ୟାସୀମାନେ ତ ଏହି କଥାକୁ ବୁଝି ହିଁ ନାହାନ୍ତି। ଏଥିରେ ତ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ତୁମେ ଜାଣିଛ ଆମେ ମଧ୍ୟ ଏହି ପୁରୁଣା ଦୁନିଆର ସନ୍ନ୍ୟାସ କରିସାରିଛୁ। ବାସ୍ ଆମକୁ ଏବେ ସେହି ସୁଇଟ୍ ଅର୍ଥାତ୍ ମିଠା ଶାନ୍ତିଧାମ ଯିବାକୁ ହେବ। ଆଉ କାହାରି ବୁଦ୍ଧିରେ କଥା ନାହିଁ ଯେତିକି ତୁମ ବୁଦ୍ଧିରେ ଅଛି। ତୁମେ ହିଁ ଜାଣିଛ ଏବେ ଆମକୁ ଘରକୁ ଯିବାକୁ ହେବ। ଶିବ ଭଗବାନ ଉବାଜ ମଧ୍ୟ ରହିଛି। ସେ ପତିତ ପାବନ ମୁକ୍ତିଦାତା ପଥ ପ୍ରଦର୍ଶକ ଅଟନ୍ତି। କୃଷ୍ଣ କୌଣସି ପଥ ପ୍ରଦର୍ଶକ ନୁହନ୍ତି। ବର୍ତ୍ତମାନ ତୁମେ ମଧ୍ୟ ସମସ୍ତଙ୍କୁ ରାସ୍ତା ବତାଇବା ଶିଖୁଛ। ସେଥିପାଇଁ ତୁମର ନାମ ପାଣ୍ଡବ ରଖାଯାଇଛି। ଏହା ତୁମ ପାଣ୍ଡବମାନଙ୍କର ସେନା ଅଟେ। ଏବେ ତୁମେ ଦେହି ଅଭିମାନୀ ହୋଇଛ, ଜାଣୁଛ ଏବେ ଘରକୁ ଯିବାକୁ ହେବ। ଏହି ପୁରୁଣା ଶରୀର ଛାଡ଼ି ଦେବାକୁ ହେବ। ସର୍ପ ଏବଂ ଭ୍ରମରୀର ଉଦାହରଣ ମଧ୍ୟ ରହିଛି। ଏସବୁ ହେଲା ତୁମର ଏହି ସମୟର ଅବସ୍ଥା। ତୁମେ ଏବେ ବାସ୍ତବରେ ରହିଛ। ସେମାନେ ତ ଏହି ସର୍ପ ବା ଭ୍ରମରୀର ଧନ୍ଦା କରିପାରିବେ ନାହିଁ। ତୁମେ ଜାଣିଛ ଏହା କବରସ୍ଥାନ ଅଟେ, ଏବେ ପୁଣି ପରିସ୍ଥାନ ହେବ। ତୁମ ପାଇଁ ସବୁଦିନ ଶୁଭ। ତୁମେ ପିଲାମାନେ ସର୍ବଦା ଭାଗ୍ୟବାନ ଅଟ। ବିଶେଷ କରି ଗୁରୁବାରରେ ପିଲାମାନଙ୍କୁ ସ୍କୁଲରେ ନାମ ଲେଖାଇଥାନ୍ତି। ସେହି ପ୍ରଥା ଏବେ ମଧ୍ୟ ଚାଲି ଆସୁଛି। ତୁମକୁ ଏବେ ବୃକ୍ଷପତି ପାଠ ପଢ଼ାଉଛନ୍ତି। ଏହି ବୃକ୍ଷପତିର ଦଶା ତୁମର ଜନ୍ମ ଜନ୍ମାନ୍ତର ଚାଲିବ। ଏହା ବେହଦ୍ର ଅର୍ଥାତ୍ ଅବିନାଶୀ ଦଶା ଅଟେ। ଭକ୍ତି ମାର୍ଗରେ ହଦ୍ର ଅଳ୍ପ ସମୟର ଦଶା ଚାଲିଥାଏ। ବର୍ତ୍ତମାନ ବେହଦ୍ର ଦଶା ଚାଲିଛି। ତେଣୁ ସମ୍ପୂର୍ଣ୍ଣ ରୂପେ ମେହନତ କରିବାକୁ ପଡ଼ିବ। ଲକ୍ଷ୍ମୀନାରାୟଣ ତ ଜଣେ ହେବେ ନାହିଁ ନା, ତାଙ୍କର ଡିନାଏଷ୍ଟି ଅର୍ଥାତ୍ ରାଜବଂଶ ଚାଲିବ ନା। ସେଠାରେ ନିଶ୍ଚୟ ବହୁତ ଜଣ ରାଜତ୍ୱ କରୁଥିବେ। ଲକ୍ଷ୍ମୀନାରାୟଣଙ୍କର ସୂର୍ଯ୍ୟବଂଶୀ ରାଜବଂଶର ରାଜ୍ୟ ଚାଲିବ। ଏକଥା ମଧ୍ୟ ତୁମ ବୁଦ୍ଧିରେ ଅଛି। ତୁମକୁ ଏହାର ସାକ୍ଷାତକାର ମଧ୍ୟ ହୋଇଛି ଯେ କିପରି ରାଜତିଳକ ଦେଉଛନ୍ତି ସୂର୍ଯ୍ୟବଂଶୀ, ପୁଣି ଚନ୍ଦ୍ରବଂଶୀକୁ କିପରି ରାଜ୍ୟ ଦେଉଛନ୍ତି। ମାତା ପିତା ପୁତ୍ରର ପାଦ ଧୋଇ ରାଜତିଳକ ଲଗାଇ ରାଜ୍ୟର ଭାଗ୍ୟ ଦେଇଥାନ୍ତି। ଏହି ସାକ୍ଷାତକାର ଆଦି ସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଏଥିରେ ତୁମକୁ ଦ୍ୱନ୍ଦ୍ୱରେ ପଡ଼ିବାର ଆବଶ୍ୟକତା ନାହିଁ। ତୁମେ ବାବାଙ୍କୁ ମନେ ପକାଇ ସ୍ୱଦର୍ଶନ ଚକ୍ରଧାରୀ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଓ। ତୁମେ ହେଉଛ ବ୍ରହ୍ମାମୁଖ ବଂଶାବଳୀ ସ୍ୱଦର୍ଶନ ଚକ୍ରଧାରୀ ସଚ୍ଚା ବ୍ରାହ୍ମଣ। ଶାସ୍ତ୍ରରେ ସ୍ୱଦର୍ଶନ ଚକ୍ର ଦ୍ୱାରା କେତେ ହିଂସା ଦେଖାଇଛନ୍ତି। ଏବେ ବାବା ତୁମକୁ ସତ୍ୟ ଗୀତା ଶୁଣାଉଛନ୍ତି। ଏହାକୁ କଣ୍ଠସ୍ଥ କରିନେବା ଉଚିତ। ଏହା କେତେ ସହଜ। ତୁମର ସବୁ ସମ୍ପର୍କ ଗୀତା ସହିତ ରହିଛି। ଗୀତାରେ ଜ୍ଞାନ ସହିତ ଯୋଗ ମଧ୍ୟ ରହିଛି। ତୁମକୁ ମଧ୍ୟ ଜ୍ଞାନ ଓ ଯୋଗର ଗୋଟିଏ ପୁସ୍ତକ ବାହାର କରିବା ଉଚିତ। ଯୋଗର ପୁସ୍ତକ ଅଲଗା କରିବା କ'ଣ ଦରକାର? କିନ୍ତୁ ଆଜିକାଲି ଯୋଗର ବହୁତ ଚାହିଦା ରହିଛି। ସେଥିପାଇଁ ସହଜ ରାଜଯୋଗର ନାମ ରଖାଯାଇଛି, ଯାହାଦ୍ୱାରା କି ମନୁଷ୍ୟମାନେ ଆସି ବୁଝିବେ। ଶେଷରେ ଏହା ମଧ୍ୟ ବୁଝିଯିବେ ଯେ ଯୋଗ ଏକମାତ୍ର ବାବାଙ୍କ ସହିତ ଲଗାଇବାକୁ ହେବ। ଯିଏ ଶୁଣିବେ ସେ ନିଜ ଧର୍ମରେ ଆସି ଉଚ୍ଚ ପଦ ପାଇବେ। ଆଚ୍ଛା, ମିଠା ମିଠା ଶିଖିଲଧି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ନମସ୍ତେ ବାବା। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ନିଜ ଉପରେ ନିଜକୁ ଦୟା କରିବାକୁ ହେବ। ନିଜର ଦୃଷ୍ଟିକୁ ବହୁତ ବହୁତ ପବିତ୍ର ରଖିବାକୁ ହେବ। ସ୍ୱୟଂ ଈଶ୍ୱର ଆମକୁ ମନୁଷ୍ୟରୁ ଦେବତା କରିବା ପାଇଁ ନିଜର ସନ୍ତାନ କରିଛନ୍ତି। ସେଥିପାଇଁ ପତିତ ହେବାର ବିଚାର କେବେ ବି ଆସିବା ଉଚିତ ନୁହେଁ। द्वितीय नंबर संपूर्ण कर्मातीत अवस्था को प्राप्त करने सदा सर्वदा उपराम अर्थात निश्चित रहिबार अभ्यास करिबा को हेबो। एही दुनिया रे सबु किछि देखुथिले मध्य किछि भी देखिबार नाही। एही अभ्यास द्वारा निजर अवस्था को एकरस अर्थात स्थिर रखिबा को हेबो। वरदान हेउछि प्रति पादरे पद्मर रोजगार जमा करुथबा सर्व संपत्ति रे संपन्न बा तृप्त आत्मा हो। जो पिलामाने बाबांकर स्मृति रे रही प्रत्येक पाद पकाउछंती सेमाने प्रति पादरे पद्मर रोजगार जमा करुछंती। एही संगम जुगरे ही पद्मर रोजगार करिबार खणी मिलिथाय। संगम जुग ही जमा करिबार जुग। एबे जेते जमा करिबाकु चाहिबो सेते जमा करिपारिबो। गोटिए पाद अर्थात गोटिए सेकेंड मध्य जमा करिबा बिना बीति न जाउ अर्थात व्यर्थ न जाउ। भंडार सर्वदा भरपूर रही था जेपरी गायन अच्छी ब्राह्मण मानकर भंडार रे कोनसी वस्तु अप्राप्त न थाए सेहीपरी तुम मानकर संस्कार हेउ। जदि वर्तमान एही भली तृप्त बा संपन्न आत्मा हेबो तेबे भविष्यत रे असरंती संपत्तिर मालिक हेबो। स्लोगान हेउची कोनसी कथारे अशांत हेबा परिवर्ते ज्ञानवान आत्मार आसन उपरे स्थित हो। कौनसी कथारे अशांत हेबा परिवर्ते ज्ञानवान आत्मार आसन उपरे स्थित हो। मातेश्वरी जींकर अनमोल महावाक्य अधाकल्प ज्ञान मार्ग ब्रह्मांकर दिन एवं अधाकल्प भक्ति मार्ग ब्रह्मांकर राति। अधाकल्प ब्रह्मांकर दिन एवं अधाकल्प ब्रह्मांकर रात्रि एबे रात्रि समाप्त होई सकाळ हेबो। एबे परमात्मा शिव बाबा आसी अंधकार को समाप्त करी प्रकाशर सूर्य उदय करुछंती। ज्ञान हेला प्रकाश एवं भक्ति अंधकार। गीत मध्य गायन करुछंती इस पाप की दुनिया से दूर कहीं ले चल चित चैन जहां पाओ। यही पापर दुनिया रु नहीं चलो आउ क्यों आड़कु प्रभु जेउठी चित्त शांति पाइबो। यह हेउछि अशांतिर दुनिया एठारे शांति नाही। मुक्ति रे तो ना शांति अछि ना अशांति। सत्ययुग एवं त्रेता युग हेला शांतिर दुनिया। जेउ सुखधाम को समस्ते मन पकाउछंती तेबे तुमे माने एबे सही शांतिर दुनिया को जाउछो। सेटा को केही भी अपवित्र आत्मा जाइ पारिबे नाही। से माने शेष समय रे धर्मराज कठारु दंड भोग करी कर्मबंधन रु मुक्त हुई शुद्ध संस्कार नहीं जानती। कारण सेठारे ना अशुद्ध संस्कार थाए ना पाप होई थाए। जेते बेले आत्मा निजर सत्य पिता को भूली जाए सेते बेले ही भूल भूले यार खेल हारिबा जितिबार खेल तैयारी होई छी। सेति पई आमे सर्वशक्तिवान परमात्मा द्वारा शक्ति नहीं विकार उपरे विजय प्राप्त करी 21 जन्म पई राजत्वर भाग्य नेउछु। अच्छा ओम शांति। अव्यक्ति सारा सत्यता एवं सभ्यता रूपी संस्कृति को आपणाओ। आपणंक बाणी रे स्नेह भी थाउ मधुरता एवं महानता मध्य थाउ। सत्यता मध्य थाउ किंतु स्वरूप रे नम्रता मध्य थाउ। निर्भय होई अधिकार रे कुह किंतु बाणी मर्यादा युक्त होई थाउ। दुईटी रो संतुलन थाउ जेउठारे संतुलन थाए सेठारे उत्कृष्टता देखा दे थाए एवं शब्द कठोर लागि न थाए मीठा लागि थाए। तेणु अधिकारी एवं नम्रता उभयर संतुलनर कौशल देखाओ। एहा ही हेउछि बाबांकर प्रत्यक्षतार साधन। अच्छा ओम शांति।